ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ବିଜେପିର ବରିଷ୍ଠ ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ଫୁଲବାଣୀ ବଲାଙ୍ଗୀର ଆର୍ ବରଗଡ଼ନ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସକାଳର 9 ବଜେ ଫୁଲବାଣୀ ଷ୍ଟାଡିୟମ୍ର ନିର୍ବାଚନୀ ସଭା କଲା ଉତ୍ତରୁ ଦିନର 11 ବଜେ ବଲାଙ୍ଗୀରର ପଥର ଚେପା ପଡ଼ିଆନ ଗୋଟିଏ ପ୍ରଚାର ସଭାଥି ଯୋଗଦେବେ। ସେନ୍ତା ମଇଦାନର 12 ବଜେ ବରଗଡ଼ର ବିକାଶ ଭିଣ୍ଟେଜ୍ଠାରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା ହେବା। ପ୍ରଧାନମନ୍ତ୍ରୀଙ୍କର ଗସ୍ତର ଲାଗି ଇ ସବୁ ଜାଗାମାନଙ୍କେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯିବା ସଙ୍ଗେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆମର ବରଗଡ଼ ସମ୍ଭାଦଦାତାଙ୍କ ସୂଚନା ଅନୁସାରେ ବରଗଡ଼ନ ପ୍ରଧାନମନ୍ତ୍ରୀଙ୍କ ସଭାର ଲାଗି କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। 5 ଜଣ ଏସ୍ପି ଆର୍ 4 ଜଣ ଅତିରିକ୍ତ ଏସ୍ପିଙ୍କ ସହିତ 200 ଏତ୍କା ପୁଲିସ୍ ଅଧିକାରୀ 25 ପ୍ଲାଟୁନ୍ ଫୋର୍ସ ଆର୍ 400 ଜଣ ହୋମ୍ଗାର୍ଡଙ୍କୁ ସୁରକ୍ଷା ବନ୍ଦୋବସ୍ତ ନିୟୋଜିତ କରାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଲାକେଲ ରାତି ଦୁଇଦିନିଆ ଓଡ଼ିଶା ଗସ୍ତନ ଆସିକରି ଭୁବନେଶ୍ୱର ପହଞ୍ଚଥିଲେ। ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇକରି ସେନୁ ବାଣୀବିହାର ଛକ ତକ୍ ରୋଡ୍ ଶୋ କରିଥିଲେ। ରୋଡ୍ ଶୋ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଦେଖବାର ଲାଗି ଲୁକର ଖୁବ୍ ଭିଡ଼ ହୋଇଥିଲା। ଦେଶର 4 ନମ୍ବର ଖେପ ନିର୍ବାଚନର ଭୋଟ୍ ଆଇବା 13 ତାରିଖ ଦିନ ହେବା। ଏଥି ଓଡ଼ିଶାନ ପହିଲା ଖେପେ କଳାହାଣ୍ଡି ବରହମପୁର ନବରଙ୍ଗପୁର ଆର୍ କୋରାପୁଟ ଲୋକସଭା ଆସନ ଆର୍ ସେତାର ଅଧୀନତି ଥିବାର 28 ବିଧାନସଭା ଆସନ ଲାଗି ଭୋଟ୍ ହେବା। ହେଥିର୍ଲାଗି ଆଇ ଉପର ବେଲାନୁ ପ୍ରଚାର କାମ ଶେଷ ହେବା। ସିଆଡ଼େ ଦେଶର 5 ନମ୍ବର ଖେପ ଆର୍ ଓଡ଼ିଶାର 2 ନମ୍ବର ଖେପ ନିର୍ବାଚନ ଲାଗି ବୈଧ ପ୍ରାର୍ଥୀ ତାଲିକା ବାହାରିଛି। ଇ ଖେପେ ରାଜ୍ୟର ବରଗଡ଼ ସୁନ୍ଦରଗଡ଼ ବଲାଙ୍ଗୀର କନ୍ଧମାଳ ଆର୍ ଆସ୍କା ଲୋକସଭା ଆସନ ସଙ୍ଗେ ହେତାର ଅଧୀନତି ଥିବାର 35 ବିଧାନସଭା ଆସନର ନିର୍ବାଚନ ହେବା। ଏଥି ଲୋକସଭା ଆସନଥି 40 ଜଣ ଆଉ ବିଧାନସଭା ଆସନ ଲାଗି 265 ଜଣ ପ୍ରାର୍ଥୀ ରହିଛନ୍। ଇ ବଛରର 2 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜ ହେବା। ଓଡ଼ିଶା ହାଇକୋର୍ଟ ସହିତ ରାଇଜେ ଥିବା ଭିନ୍ ଭିନ୍ ଅଦାଲତମାନଙ୍କେ ଆପୋଷ ବୁଝାମଣା ଜରିଏ ମାମଲାମାନଙ୍କର ସମାଧାନ କରାଯିବା। ରାଜ୍ୟ ଆଇନସେବା ପ୍ରାଧିକରଣ ତରଫ ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ହାଇକୋର୍ଟ ସହିତ ଭିନ୍ ଭିନ୍ ଅଦାଲତମାନଙ୍କେ ପାଖାପାଖି 1.5 ଲକ୍ଷ ନୁ ଏତ୍କା ମାମଲା ଲୋକ ଅଦାଲତଥି ଶୁଣାଣି ଲାଗି ତାଲିକାଭୁକ୍ତ କରାଯାଇଛି। ସବୁ ଅଦାଲତନ ମାମଲାମାନଙ୍କର ସିଧାସଳଖ ଶୁଣାଣି କରାଯିବା। ହାଇକୋର୍ଟନ 7 ଜଣ ବିଚାରପତି ଭିନ୍ ଭିନ୍ ମାମଲାର ଶୁଣାଣି କରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫ ୟୁଜିସି ନେଟ୍ ପରୀକ୍ଷା ଲାଗି ଆବେଦନ ସମୟକେ ବଢ଼ାଯାଇଛି। ସୂଚନା ଅନୁସାରେ ଆଘର ସୂଚୀଥି ଗଲାକାଲି ଆବେଦନର ଶେଷ ତାରିଖ ଥିଲା, ହେଲେ ଆବେଦନ ସମୟକେ ଆଇବା 17 ତାରିଖ ତକ୍ ବଢ଼ାଯାଇଛି। ଛାତ୍ରଛାତ୍ରୀମାନେ 17 ତାରିଖ ତକ୍ ଅନ୍ଲାଇନ୍ଥି ଆବେଦନ କରିପାରିବେ ଆଉ ପରୀକ୍ଷା ଫି ଜମା କରିପାରିବେ। ଆବେଦନଥି କେହେନି ଭୁଲ୍ ଥିଲେ 18 ନୁ 20 ତାରିଖ ଭିତରେ ତାର ସଂଶୋଧନ କରାଯାଇପାରବା। ଆଇବା ମାସର 18 ତାରିଖ ଦିନ ପରୀକ୍ଷା ହେବା। ସୋନପୁର ସମ୍ବଲପୁର ରାସ୍ତାର ଡୁଡୁପାଲିଠାରେ ଗଲାକାଲି 2 ଯାତ୍ରୀଭାଇ ବସ୍ର ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ବସ୍ର ଡ୍ରାଇଭରଙ୍କର ଜୀବନ ଯାଇଥିବାର ବେଳେ 20 ଅତ୍କା ଜଣ ଆହତ ହୋଇଛନ୍। ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ଆର ବସ୍ର ଡ୍ରାଇଭରଙ୍କୁ ପ୍ରାଥମିକ ଚିକିତ୍ସା ଉତ୍ତରୁ ବୁର୍ଲା ଡାକ୍ତରଖାନାତି ଭର୍ତ୍ତି କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏ ବଛରର ଯୁକ୍ତ 3-6 ନମ୍ବର ସେମିଷ୍ଟାରର ପରୀକ୍ଷାଫଲ ବାହାରିଛି। ପରୀକ୍ଷା ସରବାର 24 ଦିନ ଭିତରେ ପରୀକ୍ଷାଫଲ ବାହାରିଛି। ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟ ଅଧୀନଥି ପଶ୍ଚିମ ଓଡ଼ିଶାର 10 ଜିଲ୍ଲାର 200 କଲେଜର 20,161 ଜଣ ଛାତ୍ରଛାତ୍ରୀ ଯୁକ୍ତ 3-6 ନମ୍ବର ସେମିଷ୍ଟାର ପରୀକ୍ଷା ଦେଇଥିଲେ। ପରୀକ୍ଷା ଗଲା ମାସର 16 ତାରିଖ ଦିନ ସରିଥିଲା। କଳା ସମ୍ମାନ ବିଭାଗଥି 13,124 ଜଣ ପରୀକ୍ଷା ଦେଇଥିବାର ବେଳେ ସେମାନଙ୍କର ଭିତରୁ 11,675 ଜଣ ପାସ୍ କରିଛନ୍ ଆଉ 6,364 ଜଣ ପ୍ରଥମ ଶ୍ରେଣୀ ପାଇଛନ୍। ବିଜ୍ଞାନ ସମ୍ମାନ ଶ୍ରେଣୀଥି 4,294 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାର ବେଳେ 3,887 ଜଣ ପାସ୍ କରିଛନ୍ ଆର୍ 2,542 ଜଣ ପ୍ରଥମ ଶ୍ରେଣୀ ପାଇଛନ୍। ସେନ୍ତା ବାଣିଜ୍ୟ ସମ୍ମାନ ଶ୍ରେଣୀଥି 2,584 ଜଣ ପରୀକ୍ଷା ଦେଇଥିବାର ବେଳେ 2,045 ଜଣ ପାସ୍ କରିଛନ୍ ଆର୍ 781 ଜଣ ପ୍ରଥମ ଶ୍ରେଣୀ ପାଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର ବଲାଙ୍ଗୀର ଲୋକସଭା ଆସନ ଆର୍ ଜିଲ୍ଲାର ବୀର ମହାରାଜପୁର ଆର୍ ସୋନପୁର ବିଧାନସଭା ଆସନର ନିର୍ବାଚନ ଖର୍ଚ୍ଚ ପରିଚାଳନା ସମୀକ୍ଷା ବୈଠକ ହୋଇଯାଇଛି। ଖର୍ଚ୍ଚ ପର୍ଯ୍ୟବେକ୍ଷକ ବି ସ୍ୱପ୍ନିଲ ଶରତଙ୍କ ଉପସ୍ଥିତିଥି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ହୋଇଥିବାର ବୈଠକଥି ପ୍ରାର୍ଥୀମାନଙ୍କର ଖର୍ଚ୍ଚର ହିସାବ ଠିକ୍ ଭାବେ ପରିଚାଳନା ଉପରେ ଜୋର୍ ଦିଆଯାଇଥିଲା। ଇତାର ସହିତ ଭୋଟ୍ ଯେନ୍ତା ଶାନ୍ତିଶୃଙ୍ଖଳାତି ହୋଇପାରବା ସେଥିର୍ଲାଗି ସଭେ ଯତନ କରବାର୍କେ ଖର୍ଚ୍ଚ ପରିବେକ୍ଷକ ଶ୍ରୀ ଶରତ ପରାମର୍ଶ ଦେଇଛନ୍। ৰাইজৰ ভিন ভিন জাগানো আইবা হপ্তে তক কাল বৈশাখী বৰ্ষা হোৱা ৰীতাৰ প্ৰভাৱ থি তাতি টিকে কমবা বুলি ভুৱনেশ্বৰ পাণিপাগ বিজ্ঞান কেন্দ্ৰ তৰফ অনুমান কৰা যায়। হেলে সূচনা অনুসাৰে আইবা সতৰ তাৰিখ নু ফেৰ তাতি বঢ়বা আৰু তেইছ তাৰিখ তক জব্বৰ গ্ৰীষ্ম প্ৰবাহ হ'ব। এছনি ৰাঞ্চলিক খবৰ ইন শেষ হ'ল। আৰু বেলৰ আঞ্চলিক খবৰ শুনিপাৰিবে ৰাতি ৭:০২ থি। জুহাৰ।